ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 2030 ସୁଦ୍ଧା ଭାରତର ପ୍ରତିରକ୍ଷା ରପ୍ତାନୀ 50,000 କୋଟି ଟଙ୍କା ଅତିକ୍ରମ କରିବ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଆଜି ପ୍ରକାଶ ପାଇବ ଜେଇଇ ମୁଖ୍ୟ ପରୀକ୍ଷାର ଦ୍ୱିତୀୟ ଅଧିବେଶନର ପରୀକ୍ଷା ଫଳ। ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ 25 ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିଥିବା କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ସୂଚନା। ପଶ୍ଚିମବଙ୍ଗର ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଜାତୀୟ ମାନବାଧିକାର ଓ ମହିଳା ଆୟୋଗର ପ୍ରତିନିଧି। ଏବଂ ଆଇପିଏଲ୍ରେ ଗତକାଲି ଅନୁଷ୍ଠିତ ବର୍ଷାବାଧିତ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 5 ୱିକେଟ୍ରେ ପରାସ୍ତ କରିଛି ପଞ୍ଜାବ କିଙ୍ଗ୍ସ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି 2030 ସୁଦ୍ଧା ଭାରତର ପ୍ରତିରକ୍ଷା ରପ୍ତାନୀ 50,000 କୋଟି ଟଙ୍କାରେ ପହଞ୍ଚିବ। ଗତକାଲି ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରଠାରେ ଚାମ୍ବର ଅଫ୍ ମରାଠୱାଡ଼ା ଇଣ୍ଡଷ୍ଟ୍ରିଜ୍ ଆଣ୍ଡ ଏଗ୍ରିକଲ୍ଚର ଦ୍ୱାରା ଆୟୋଜିତ ମରାଠୱାଡ଼ା ଆତ୍ମନିର୍ଭର ଭାରତ କି ରକ୍ଷା ଭୂମି ଶୀର୍ଷକ ଆଲୋଚନାରେ ଉଦ୍ବୋଧନ ଦେବା ଅବସରରେ ସେ ଏହା କହିଛନ୍ତି। ମୋଦି ସରକାରଙ୍କ ସଫଳତା ଉପରେ ଆଲୋଚନା କରି ଶ୍ରୀ ସିଂ କହିଛନ୍ତି ବର୍ତ୍ତମାନ ସରକାରଙ୍କ କାର୍ଯ୍ୟକାଳ ସମୟରେ ପ୍ରତିରକ୍ଷା ରପ୍ତାନୀରେ 40 ଗୁଣ ବୃଦ୍ଧି ଘଟିଛି। 2014 ଭାରତର ପ୍ରତିରକ୍ଷା ରପ୍ତାନୀ 600 କୋଟି ଟଙ୍କା ଥିବାବେଳେ ଏବେ ତାହା 24,000 କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ଶ୍ରୀ ସିଂ କହିଛନ୍ତି।
2014 में जो हमारी गवर्नमेंट आई थी उस समय एक्सपोर्ट जो भारत से होता था दुनिया के दूसरे देशों में वो अप्रोक्सीमेटली 600 करोड़ का होता था। आज हम वो अप्रोक्सीमेटली 24,000 करोड़ तक ले गए हैं थोड़े ही समय में। हमारा टारगेट है कि 2029-2030 तक हम इसको 50,000 करोड़ तक ले आए। और मैं कहना चाहता हूं हमारा टारगेट ही नहीं है बल्कि इस टारगेट को अचीव करेंगे।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଅବସରରେ ଦେଇଥିବା ଉଦ୍ବୋଧନଗୁଡ଼ିକର ଏକ ସଂସ୍କରଣ ଗତକାଲି ଉନ୍ମୋଚିତ ହୋଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଥିବା ପୁସ୍ତକର ଶୀର୍ଷକ ରହିଛି ସଂସ୍କୃତିକା 5ବା ଅଧ୍ୟାୟ। ଜୁନା ଆଖଡ଼ାର ମୁଖ୍ୟ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ ଅବଧେଶାନନ୍ଦ ଗିରି ଏହି ପୁସ୍ତକ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଦେଶର ସଂସ୍କୃତି ପରମ୍ପରା ଆଧ୍ୟାତ୍ମିକ ମୂଲ୍ୟବୋଧ ଓ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଭାଷଣର ଗୁରୁତ୍ୱପୂର୍ଣ୍ଣ ଅଂଶଗୁଡ଼ିକୁ ମନେ ପକାଇ ଶ୍ରୀ ହରିବଂଶ କହିଥିଲେ ଏହି ପୁସ୍ତକ ମୋଦିଙ୍କ ପ୍ରତିବଦ୍ଧତା ଏବଂ ଭାରତର କାଳଜୟୀ ପରମ୍ପରାକୁ ବଜାୟ ରଖିବା ଦିଗରେ ତାଙ୍କର ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି।
2014 के बाद भारतीय संस्कृति के बारे में हम सनातन मूल्यों पर वक्र सर के साथ अब बात कर रहे हैं। ये बड़ा परिवर्तन हुआ इसलिए इस पुस्तक का महत्व और ज्यादा है। भारत अपने हेरिटेज पर कल्चर पर वैल्यूज पर फक्र के साथ बात कर रहा है ये 2014 के बाद का महत्व है और ये प्रधानमंत्री जी के इन भाषणों का महत्व है।
ଏହି ଅବସରରେ ସ୍ୱାମୀ ଅବଧେଶାନନ୍ଦ ଗିରି ମହାରାଜ କହିଥିଲେ 2014 ସମଗ୍ର ଦେଶରେ ଅଭିନବତା ଦେଖିବାକୁ ମିଳିଛି ଏବଂ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ସେ ପ୍ରଧାନମନ୍ତ୍ରୀଙ୍କ ସାଂସ୍କୃତିକ ଅବଦାନକୁ ପ୍ରଶଂସା କରିବା ସହ କହିଥିଲେ ପୂର୍ବାପେକ୍ଷା ଲୋକମାନେ ବିଭିନ୍ନ ସାଂସ୍କୃତିକ ବିଷୟ ଉପରେ ଆଲୋଚନା କରୁଛନ୍ତି। ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ 2025ର ଦ୍ୱିତୀୟ ସେସନ୍ର ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପରୀକ୍ଷା ଫଳ ଜେଇ ମେନ୍ .nta.nic.in ୱେବ୍ସାଇଟ୍ରେ ଉପଲବ୍ଧ ହେବ। ପରୀକ୍ଷା ଫଳ ସହ 2025 ଜେଇଇ ମୁଖ୍ୟ ପରୀକ୍ଷାର କଟ୍ ଅଫ୍ ତାଲିକା ମଧ୍ୟ ପ୍ରକାଶ ପାଇବ। ଚଳିତ ବର୍ଷ ଜେଇ ମେନ୍ର ପରୀକ୍ଷା ଗତ 2-9 ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷର ଜେଇଇ ମେନ୍ ପରୀକ୍ଷା 2ଟି ପର୍ଯ୍ୟାୟରେ ଜାନୁଆରୀ ଏବଂ ଏପ୍ରିଲ ମାସରେ ଅନୁଷ୍ଠିତ ହୋଇଥିଲା। ଯଦି ଜଣେ ପ୍ରାର୍ଥୀ ଉଭୟ ପରୀକ୍ଷା ଦେଇଥିବେ ସେଥିମଧ୍ୟରୁ ସର୍ବଶ୍ରେଷ୍ଠ ସ୍କୋରକୁ ବିଚାରକୁ ନିଆଯାଇ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ଏହି ଫଳାଫଳ ସହ ଜେଇଇ ଆଡ୍ଭାନ୍ସଡ୍ କଟ୍ଅଫ୍ ତାଲିକା ଏବଂ ସର୍ବାଧିକ ସ୍କୋର କରିଥିବା ପରୀକ୍ଷାର୍ଥୀଙ୍କ ତାଲିକା ମଧ୍ୟ ପ୍ରକାଶ ପାଇବ। ଉଭୟ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ 2.5 ଲକ୍ଷ ପରୀକ୍ଷାର୍ଥୀ ଜେଇଇ ଆଡ୍ଭାନ୍ସଡ୍ ପରୀକ୍ଷା ଦେଇପାରିବେ। ଛତିଶଗଡ଼ର ସୁକ୍ମା ଜିଲ୍ଲାରେ 33 ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି ସୁକ୍ମାର ବଡ଼ସେଟି ପଞ୍ଚାୟତରେ 11 ଜଣ ନକ୍ସଲ ଆତ୍ମସମର୍ପଣ କରିବା ପରେ ସମ୍ପୃକ୍ତ ପଞ୍ଚାୟତ ନକ୍ସଲମୁକ୍ତ ହୋଇଛି। ନକ୍ସଲମୁକ୍ତ ଭାରତ ଅଭିଯାନରେ ଏହି ସଫଳତା ପାଇଁ ଶ୍ରୀ ଶାହା ସୁରକ୍ଷା ବାହିନୀ ଏବଂ ଛତିଶଗଡ଼ ପୁଲିସ୍କୁ ଅଭିନନ୍ଦନ ଜଣାଇଛନ୍ତି। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ବିଭିନ୍ନ ଅଭିଯାନରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ ଏବଂ ବିସ୍ଫୋରକ ସାମଗ୍ରୀ ସହ 22 ଜଣ ନକ୍ସଲଙ୍କୁ କୋବ୍ରା କମାଣ୍ଡୋ ଓ ଛତିଶଗଡ଼ ପୁଲିସ୍ ଗିରଫ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା ନକ୍ସଲମାନଙ୍କୁ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିବେଦନ କରିଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ 31 ତାରିଖ ପୂର୍ବରୁ ଦେଶକୁ ନକ୍ସଲମୁକ୍ତ କରିବାକୁ ସରକାର ସଂକଳ୍ପବଦ୍ଧ ବୋଲି ଶ୍ରୀ ଶାହା କହିଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଗତ 10 ବର୍ଷ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ 5 ଗୁଣ ବୃଦ୍ଧି ପାଇଛି। ହରିୟାଣାର ଗୁରୁଗ୍ରାମ ମାଣେଶ୍ୱରଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ବୈଷ୍ଣବ କହିଛନ୍ତି ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଯୋଗୁଁ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ଅଗ୍ରଗତି ଘଟିଛି। ଗତ 10 ବର୍ଷ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ରପ୍ତାନୀ 6 ଗୁଣ ବୃଦ୍ଧି ପାଇ 3,25,000 କୋଟି ଟଙ୍କା ଅତିକ୍ରମ କରିଛି। ସେ କହିଛନ୍ତି ସେହି କ୍ଷେତ୍ରରେ 25 ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିଛି। ନିକଟରେ ଅନୁମୋଦିତ ହୋଇଥିବା ଇଲେକ୍ଟ୍ରୋନିକ୍ କମ୍ପୋନେଣ୍ଟ ଉତ୍ପାଦନ ଯୋଜନାରେ ନିଯୁକ୍ତି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।
10 ବର୍ଷୋ ମେ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫ୍ୟାକ୍ଚରିଂ 5 ଟାଇମ୍ସ ବଢି ହେ ଔର ଇଲେକ୍ଟ୍ରୋନିକ୍ସ କେ ଏକ୍ସପୋର୍ଟ 6 ଟାଇମ୍ସ ବଢି କରିବ 25 ଲକ୍ଷ ଲୋକ ରୋଜଗାର ମେ ହେ ଇଲେକ୍ଟ୍ରୋନିକ୍ ସେକ୍ଟର ଓଭର ଏ ପିରିୟଡ୍ ଅଫ୍ ଟାଇମ୍ ଇଲେକ୍ଟ୍ରୋନିକ୍ସ କି ଡିଜାଇନ୍ କେପେବିଲିଟିଜ୍ ମେ କଇ ତରେ କେ କମ୍ପ୍ଲେକ୍ସ ପ୍ରଡକ୍ଟ ଟେଲିକମ୍ କେ ନେଟୱର୍କ ଇକ୍ୱିପମେଣ୍ଟ ଏଆଇ କ୍ୟାମେରାଜ ଅଟୋମୋବିଲ୍ ଇଲେକ୍ଟ୍ରୋନିକ୍ସ ସେ ରିଲେଟେଡ୍ ପ୍ରଡକ୍ଟ ମେଡିକାଲ ଇଲେକ୍ଟ୍ରୋନିକ୍ସ ସେ ରିଲେଟେଡ୍ ପ୍ରଡକ୍ଟ ପାୱାର ଇଲେକ୍ଟ୍ରୋନିକ୍ସ କେ ପ୍ରଡକ୍ଟ ସିଗ୍ନାଲିଂ ଏ ସିକ୍ୟୁରିଟି ସିଷ୍ଟମ୍ସ କେ ପ୍ରଡକ୍ଟ ଇନ୍ ସବ୍ କା ଡିଜାଇନ୍ ମ୍ୟାନୁଫ୍ୟାକ୍ଚର ଭାରତ ମେ ହୋନେ ଲଗା ହେ।
ଜାତୀୟ ମାନବାଧିକାର ଆୟୋଗ ଓ ମହିଳା ଆୟୋଗର ପ୍ରତିନିଧିମାନେ ପଶ୍ଚିମବଙ୍ଗର ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଗତକାଲି ଉଭୟ ଆୟୋଗର ପ୍ରତିନିଧିମାନେ ମାଲଦାର ବୈଷ୍ଣବନଗରସ୍ଥିତ ପାର୍ଲାଲପୁର ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ପ୍ରତିନିଧିମାନେ ମୁର୍ଶିଦାବାଦରେ ୱାକ୍ଅଫ୍ ବିରୋଧ ପ୍ରଦର୍ଶନ ସମୟରେ ହିଂସାର ଶିକାର ହୋଇଥିବା ପୀଡ଼ିତମାନଙ୍କୁ ଭେଟିଥିଲେ। ସମ୍ପୃକ୍ତ ପୀଡ଼ିତାମାନେ ସେମାନଙ୍କ ଘର ଛାଡ଼ି ପଳାଇ ଆସିଥିଲେ। ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା ବିଜୟ ରାହତକର କହିଛନ୍ତି ରିଲିଫ୍ କ୍ୟାମ୍ପରେ ଥିବା ମହିଳା ଏବଂ ଶିଶୁମାନେ ଗଭୀର କଷ୍ଟରେ ଅଛନ୍ତି। ଆଜି ମହିଳା ଆୟୋଗ ଦଳ ହିଂସା ପ୍ରଭାବିତ ମୁର୍ଶିଦାବାଦ ଜିଲ୍ଲାର ଜାଫରାବାଦ ବେଦପଡ଼ା ଏବଂ ଶମସେରଗଞ୍ଜର ଡିଗ୍ରୀ ଅଞ୍ଚଳ ପରିଦର୍ଶନ କରିବେ। ସମ୍ପୃକ୍ତ ହିଂସା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପ୍ରଶାସନିକ ଅବହେଳାରୁ ଏଭଳି ଘଟିଥିବା କୁହାଯାଉଥିବା ବେଳେ ସେହି ଅଞ୍ଚଳରେ ସୀମା ସୁରକ୍ଷା ବାହିନୀର ସ୍ଥାୟୀ କ୍ୟାମ୍ପ ସ୍ଥାପନ ଲାଗି ଦାବି କରାଯାଇଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ମାଲଦାରେ ପହଞ୍ଚଥିଲେ। ବୈଷ୍ଣବନଗର ଏବଂ ମାଲଦାର ରିଲିଫ୍ କ୍ୟାମ୍ପରେ ରହୁଥିବା ମୁର୍ଶିଦାବାଦର ହିଂସା ପ୍ରଭାବିତଙ୍କ ସହ ରାଜ୍ୟପାଳ କଥାବାର୍ତ୍ତା କରିଥିଲେ। ପଶ୍ଚିମବଙ୍ଗରେ ଉପୁଜିଥିବା ହିଂସାତ୍ମକ ଘଟଣାକୁ ନେଇ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଛନ୍ତି। ପ୍ରସାର ଭାରତୀ ଅଧ୍ୟକ୍ଷ ନବନୀତ କୁମାର ସେହଗଲ କହିଛନ୍ତି ଆକାଶବାଣୀ ଏବଂ ଦୂରଦର୍ଶନ କ୍ରମାଗତ ଭାବରେ ପରିବର୍ତ୍ତିତ କାର୍ଯ୍ୟକ୍ରମ ସହିତ ବିଷୟବସ୍ତୁ ପ୍ରସାରଣ କରୁଛନ୍ତି। ଆକାଶବାଣୀ ସମାଚାର ବିଭାଗ ସହ କଥାବାର୍ତ୍ତା ସମୟରେ ଶ୍ରୀ ସେହଗଲ କହିଛନ୍ତି ଉଭୟ ଲୋକସେବା ପ୍ରସାରଣକାରୀ ଭାବରେ ଆକାଶବାଣୀ ଓ ଦୂରଦର୍ଶନ ଉତ୍ତମ ଜ୍ଞାନକୌଶଳକୁ ଆପଣାଉଛନ୍ତି। ପ୍ରସାର ଭାରତୀ ତରଙ୍ଗ ଓଟିଟି ପ୍ଲାଟଫର୍ମ ସବୁ ବର୍ଗର ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରୁଛି ବୋଲି ଶ୍ରୀ ସେହଗଲ କହିଛନ୍ତି।
हमारा जो नया ओटीटी प्लेटफॉर्म है वेव, वो पूरी दुनिया में अपने तरह का एक अलग से एक प्लेटफॉर्म है और वो निःशुल्क फ्री में है। उस ओटीटी प्लेटफॉर्म के आप देखेंगे कि हमारे कई वर्षों के पुराने जो आते हैं, जो पुराने पुराने सीरियल्स हैं, वो भी उपलब्ध हैं और नई फिल्में, नए सीरियल्स, ये सारे उसके साथ साथ हैं।
ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ମନୋରଞ୍ଜନ ୱେବ୍ସ ସମ୍ମିଳନୀ ମାଧ୍ୟମରେ ଦେଶରେ ବିଷୟବସ୍ତୁ ସୃଷ୍ଟି ଏବଂ ଆନୁଷଙ୍ଗିକ ସୃଜନଶୀଳତା କ୍ଷେତ୍ରକୁ ଆନୁଷ୍ଠାନିକ ରୂପ ଦେବା ପାଇଁ ସରକାରଙ୍କ ପ୍ରୟାସକୁ ଶ୍ରୀ ସେହଗଲ ପ୍ରଶଂସା କରିଛନ୍ତି। ଏହା ପୂର୍ବରୁ ପ୍ରସାର ଭାରତୀ ଅଧ୍ୟକ୍ଷ ପାଟନାର ଆକାଶବାଣୀର ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ। 2,000 ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ଦ୍ରବ୍ୟ ଓ ସେବାକର ଜିଏସ୍ଟି ଆଦାୟ କରିବା ବିଷୟ ମିଥ୍ୟା ଓ ବିଭ୍ରାନ୍ତିକର ବୋଲି କେନ୍ଦ୍ର ସରକାର ସ୍ୱଷ୍ଟ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଏକ ବିବୃତ୍ତି ଅନୁଯାୟୀ ଏଭଳି କୌଣସି ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ନାହିଁ। ଜିଏସ୍ଟି କେବଳ ନିର୍ଦ୍ଦିଷ୍ଟ ଉପକରଣ ବ୍ୟବହାର ଦ୍ୱାରା ହେଉଥିବା ଦେୟ ସହ ଜଡ଼ିତ ବୋଲି କୁହାଯାଇଛି। ଆମେରିକା ଓ ଇରାନ୍ ମଧ୍ୟରେ ଆଜି ରୋମ୍ରେ ଦ୍ୱିତୀୟ ପର୍ଯ୍ୟାୟ ପରମାଣୁ ଆଲୋଚନା ହେବ। ଏଥିରେ ମଧ୍ୟସ୍ଥତା ଜାରି ରଖିବାକୁ ଓମାନ୍ର ବୈଦେଶିକ ମନ୍ତ୍ରଣାଳୟ କହିଛି। ଏକ ବିବୃତ୍ତିରେ ମନ୍ତ୍ରଣାଳୟ କହିଛି ଗମନାଗମନ କାରଣରୁ ଇଟାଲୀର ରାଜଧାନୀକୁ ନୂତନ ସ୍ଥାନ ଭାବେ ଚୟନ କରାଯାଇଛି। ଏହି ଆଲୋଚନା ଏକ ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ବୁଝାମଣା ଦିଗରେ ଅଗ୍ରଗତି କରିବ ବୋଲି ମନ୍ତ୍ରଣାଳୟ ଆଶାବ୍ୟକ୍ତ କରିଛି। ଚଳିତ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ 5 ୱିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ଗତକାଲି ସନ୍ଧ୍ୟାରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ବର୍ଷା ଯୋଗୁଁ ମାତ୍ର 14 ଓଭର ଖେଳ ସମ୍ଭବ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 9 ୱିକେଟ୍ରେ 95 ରନ୍ କରିଥିବାବେଳେ ଏହାର ଜବାବରେ ପଞ୍ଜାବ କିଙ୍ଗ୍ସ 12 ଓଭର ଗୋଟିଏ ବଲ୍ରେ 5 ୱିକେଟ୍ ବିନିମୟରେ 98 ରନ୍ ସ୍କୋର କରିଥିଲା। ଆଜି ଆଇପିଏଲ୍ରେ ଦୁଇଟି ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30ରେ ଅହମ୍ମଦାବାଦରେ ଗୁଜରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ ସନ୍ଧ୍ୟା 7:30ରେ ଜୟପୁରରେ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମୁହାଁମୁହିଁ ହେବେ। 2030 ସୁଦ୍ଧା ଭାରତର ପ୍ରତିରକ୍ଷା ରପ୍ତାନୀ 50,000 କୋଟି ଟଙ୍କା ଅତିକ୍ରମ କରିବ, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଆଜି ପ୍ରକାଶ ପାଇବ ଜେଇଇ ମୁଖ୍ୟ ପରୀକ୍ଷାର ଦ୍ୱିତୀୟ ଅଧିବେଶନର ପରୀକ୍ଷା ଫଳ। ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ 25 ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିଥିବା କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ସୂଚନା। ପଶ୍ଚିମବଙ୍ଗର ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଜାତୀୟ ମାନବାଧିକାର ଆୟୋଗ ଓ ମହିଳା ଆୟୋଗର ପ୍ରତିନିଧି। ଏବଂ ଆଇପିଏଲ୍ରେ ଗତକାଲି ଅନୁଷ୍ଠିତ ବର୍ଷାବାଧିତ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 5 ୱିକେଟ୍ରେ ପରାସ୍ତ କରିଛି ପଞ୍ଜାବ କିଙ୍ଗ୍ସ।